आकाशवाणी संवाद पढ़ुछंती उदयनाथ स्वाईं। मुख्य संवाद, संस्कृत भाषा रे भारतीय ज्ञानतत्व थिबारु लोकमाने संस्कृत भाषा शिखिबार आवश्यकता उपरे गुरुत्वारोप करिछंती स्वराष्ट्रमंत्री। वाशिंगटन ठारे भारत नेतृत्व रे आसंता कालीठारु आरंभ हेबो विश्व बैंक भूस सम्मेलनी 2025। मुंबई ठारे 4 दिन धरी चलिथिबा वेब्स सम्मेलनी आज उद्यापित। पुंजी निवेश, व्यवसाय, कला और संस्कृति पाई वेब्स सम्मेलनी एक अविश्वसनीय मंच कहिले सूचना और प्रसारण सचिव। इज्राएल एक विमान बंदर निकटरे क्षेपणास्त्र आक्रमण जोगु एयर इंडिया पक्षर आसंता मंगलवार पर्यंत भारतरु तेल अभिव को समस्त उड़ाण बातिल। एवं खेलो इंडिया युव क्रीड़ा 2025 बिहार पटना ठारे आज हेला आरंभ। ଭାରତର ସମସ୍ତ ଜ୍ଞାନ ସଂସ୍କୃତ ଭାଷାରେ ଥିବାରୁ ଲୋକମାନେ ସଂସ୍କୃତ ଭାଷା ଶିଖିବା ଏବଂ ଅଭ୍ୟାସ କରିବା ଆବଶ୍ୟକ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ସଂସ୍କୃତ ଭାଷା ବିଶ୍ୱକୁ ଏହାର ସମସ୍ୟାର ସମାଧାନ ପାଇଁ ମାର୍ଗଦର୍ଶନ କରିପାରିବ। ନୂଆଦିଲ୍ଲୀରେ ସଂସ୍କୃତ ଭାରତୀ ପକ୍ଷରୁ ଆୟୋଜିତ 1008 ସଂସ୍କୃତ ଅଭିଭାଷଣ ଶିବିରର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି। ସଂସ୍କୃତ ଭାଷାର ଗୁରୁତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରି ଶ୍ରୀ ଶାହା କହିଛନ୍ତି ସଂସ୍କୃତ ଭାଷା ଅଧିକାଂଶ ଭାଷାର ଜନନୀ। ଦେଶରେ ସଂସ୍କୃତକୁ ପ୍ରୋତ୍ସାହିତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ସଂସ୍କୃତି ଭାରତୀ ପକ୍ଷରୁ April 23 ଚଳିତ ମାସ 3 ତାରିଖ ମଧ୍ୟରେ ଜାତୀୟ ରାଜଧାନୀରେ 1008 ସଂସ୍କୃତ ଅଭିଭାଷଣ ଶିବିର ଆୟୋଜନ ହୋଇଛି। ଏହି ଶିବିରରେ 25,000 ଲୋକ ଅଂଶଗ୍ରହଣ କରି ସଂସ୍କୃତ ଭାଷା ଶିଖିଥିଲେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ବିଜେପି ଦିଲ୍ଲୀ ସଭାପତି ବୀରେନ୍ଦ୍ର ସଚ୍ଚେବ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯୋଗେଶ ସିଂ ଏବଂ ସଂସ୍କୃତି ଭାରତୀର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଆମେରିକାର ୱାଶିଂଟନ ଡିସି ସ୍ଥିତ ବିଶ୍ୱ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ବ୍ୟାଙ୍କ ଭୂମି ସମ୍ମିଳନୀ 2025ରେ ବିଶ୍ୱ ଭୂମି ସଂସ୍କାର ଆଲୋଚନାର ଭାରତ ନେତୃତ୍ୱ ନେବ। ପଞ୍ଚାୟତିରାଜ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଭାରତର ସ୍ୱାମିତ୍ୱ ଯୋଜନା ଏବଂ ଗ୍ରାମ ମାନଚିତ୍ର ସମ୍ପର୍କରେ ଉପସ୍ଥାପନ କରିବେ। ଚଳିତ ବର୍ଷ ବିଶ୍ୱ ବ୍ୟାଙ୍କର ଭୂ ସମ୍ମିଳନୀର ବାର୍ତ୍ତା ରହିଛି ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ଭୂମିର ସ୍ୱାମିତ୍ୱ ଓ ପହଞ୍ଚ ନିଶ୍ଚିତ କରିବା, ସଚେତନତାରୁ କାର୍ଯ୍ୟ ପାଇଁ ଅଗ୍ରସର। ଏହା ବୈଶ୍ୱିକ ନେତା, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଏବଂ ବିକାଶ ସହଯୋଗୀମାନଙ୍କୁ ଏକାଠି କରି ଜମିର ଅବଧି ସୁରକ୍ଷିତ କରିବା, ସ୍ଥାୟୀ ବିକାଶ ଏବଂ ଜଳବାୟୁ ଉତ୍ତରଦାୟୀ ଶାସନ ପାଇଁ ଭୂମି ପ୍ରଶାସନର ଆଧୁନିକୀକରଣ ପାଇଁ ରଣନୀତି ଅନୁସନ୍ଧାନ କରିବା, ଡ୍ରୋନ୍ ଏବଂ ଜିଓ ସ୍ପେସିଆଲ ଟେକ୍ନୋଲୋଜି ବ୍ୟବହାର କରି ଗ୍ରାମୀଣ ସମ୍ପତ୍ତିର ଆଇନଗତ ମାଲିକାନା ପ୍ରଦାନ କରୁଥିବା ଭାରତର ପ୍ରମୁଖ ସ୍ୱାମିତ୍ୱ ଯୋଜନା ଅଧୀନରେ 1,60,000 ଗ୍ରାମର 24.4 ନିୟୁତରୁ ଅଧିକ ପରିବାରକୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହା 100 ନିୟୁତରୁ ଅଧିକ ସମ୍ପତ୍ତିର ମ୍ୟାପିଂ କରିଛି ଏବଂ ଆନୁମାନିକ $1.162 ଟ୍ରିଲିୟନ୍ ମୂଲ୍ୟର ଜମି ମୂଲ୍ୟାଙ୍କନ କରିଛି। 2025 ବିଶ୍ୱବ୍ୟାଙ୍କ ଜମି ସମ୍ମିଳନୀରେ ଭାରତର ଅଂଶଗ୍ରହଣ ବିଶ୍ୱ ଗ୍ରାମୀଣ ଭୂମି ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଛନ୍ତି ୱେବ୍ସରେ ଭାଗ ନେଇଥିବା ପ୍ରତ୍ୟେକ ନିର୍ମାତା ପ୍ରସିଦ୍ଧି ଲାଭ କରିଛନ୍ତି। ମୁମ୍ବାଇର ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ୱେବ୍ସ ସମ୍ମିଳନୀ ଅବସରରେ ଏକ ସାଂସ୍କୃତିକ ଅଧିବେଶନକୁ ସମ୍ବୋଧିତ କରି ସଚିବ ଏହା କହିଛନ୍ତି। କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଆଇସିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସଙ୍ଗୀତଜ୍ଞମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ ବୋଲି ଶ୍ରୀ ଜାଜୁ କହିଛନ୍ତି। ଭବିଷ୍ୟତରେ ଆନ୍ତର୍ଜାତିକ ଭ୍ରମଣ ଏବଂ ପରିବେଷଣ ପାଇଁ ସରକାର ସିଆଇସିର ସମସ୍ତ ସଙ୍ଗୀତ ପ୍ରତିଯୋଗିତାର ବିଜେତାଙ୍କୁ ପ୍ରାଧାନ୍ୟ ଦେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଭାରତରେ ପେସାଦାର ବ୍ୟାଣ୍ଡର ଅଭାବ ଥିବାବେଳେ ୱେବ୍ସ ଏଭଳି ଅନନ୍ୟ ପ୍ରତିଭାଙ୍କୁ ଖୋଜି ବାହାର କରିଛି ଯାହା ବିଶ୍ୱସ୍ତରରେ ଭାରତର କଳା ଓ ପ୍ରତିଭାକୁ ପ୍ରଦର୍ଶିତ କରୁଛି।
अपने आप में एक अविस्मरणीय रहा है, ना केवल इंटरनेशनल पार्टिसिपेशन बहुत जोरदार था, साथ ही साथ बिजनेस भी बहुत हुआ है, इन्वेस्टमेंट अनाउंसमेंट्स हुए हैं, देश बाजार में खरीद फरोख्त हुई है, वर्ल्ड की टॉप मीडिया एंटरटेनमेंट कंपनीज यहाँ पर शामिल रही, कल्चरल प्रोग्राम बहुत अच्छे रहे, एक पीपल्स वेव्स बन के निकल के आया है ये पहला एडिशन।
ଆକାଶବାଣୀ ନ୍ୟୁଜ୍ ସହ ସ୍ୱତନ୍ତ୍ର କଥାବାର୍ତ୍ତା ବେଳେ ଶ୍ରୀ ଜାଜୁ କହିଛନ୍ତି ପୁଞ୍ଜି ନିବେଶ, ବ୍ୟବସାୟ, କଳା ଓ ସଂସ୍କୃତି ପାଇଁ ୱେବ୍ସ ଏକ ଅବିଶ୍ୱସନୀୟ ମଞ୍ଚ ହୋଇଛି ଏବଂ ଏକ ଜନ ଆନ୍ଦୋଳନ ଭାବରେ ପ୍ରତିଷ୍ଠା ଲାଭ କରିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ୱେବ୍ସ ସମ୍ମିଳନୀ 2025 ଚଳିତ ମାସ 1 ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍ଯାପିତ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲି ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଶିର୍ସିସ୍ଥିତ ଜଙ୍ଗଲ ମହାବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ଚଳିତ ମାସ 7 ତାରିଖ ପର୍ଯ୍ୟନ୍ତ ଇଟାଲୀର ମିଲାନ୍ଠାରେ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ ଏଡିବିର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସର 58ତମ ବାର୍ଷିକ ବୈଠକରେ ଯୋଗଦେବେ। ଏହି ଗସ୍ତ କାଳରେ ସେ ଇଟାଲୀ, ଜାପାନ ଓ ଭୁଟାନର ଅର୍ଥମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସହ ମିଲାନ୍ରେ ବିଶ୍ୱର ଅନେକ ବିଶେଷଜ୍ଞ, ବ୍ୟବସାୟୀ, ନେତା ଓ ସିଇଓମାନଙ୍କୁ ଭେଟିବେ। ଶ୍ରୀମତୀ ସୀତାରମଣ ମିଲାନ୍ରେ ଥିବା ଭାରତୀୟ ପ୍ରବାସୀଙ୍କ ସହ ଆଲୋଚନା କରିବେ ଏବଂ ବୋକୋନି ବିଶ୍ୱବିଦ୍ୟାଳୟରେ ଅର୍ଥନୈତିକ ଏବଂ ଜଳବାୟୁ ସହନଶୀଳତାର ସନ୍ତୁଳନ ବିଷୟରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ ତାଙ୍କ ଜାପାନ ପ୍ରତିପକ୍ଷ ଜେନେରାଲ ନାକାଟାନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ବୈଠକରେ ଉଭୟ ପକ୍ଷ ସାମ୍ପ୍ରତିକ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ନିରାପତ୍ତା ପରିସ୍ଥିତି ଉପରେ ମତ ବିନିମୟ କରିବେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ। ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘମିଆଦୀ ବନ୍ଧୁତା ରହିଛି, ଯାହା 2014 ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀର ଉନ୍ନତି ପରେ ଗୁଣାତ୍ମକ ଗତି ହାସଲ କରିଛି। ପ୍ରତିରକ୍ଷା ଓ ନିରାପତ୍ତା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଗତବର୍ଷ ନଭେମ୍ବରରେ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପ୍ଲସ୍ ଅବସରରେ ପ୍ରଥମ ଥର ପାଇଁ ଆଲୋଚନା ପରେ 6 ମାସ ମଧ୍ୟରେ ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ହେବ। ଇସ୍ରାଏଲ୍ ସହର ତେଲ୍ ଆବିବ୍ର ବିମାନ ବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଏୟାର ଇଣ୍ଡିଆ ପକ୍ଷରୁ ତେଲ୍ ଆବିବ୍କୁ ଏହାର ସମସ୍ତ ବିମାନ ଚଳିତ ମାସ 6 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଏୟାର ଇଣ୍ଡିଆ ଘୋଷଣା କରିଛି। ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତେଲ୍ ଆବିବ୍କୁ ବିମାନ ଚଳାଚଳ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଆଜିଠାରୁ ଚଳିତ ମାସ 6 ତାରିଖ ମଧ୍ୟରେ ବୈଧ ଟିକେଟ୍ ନେଇ ଏୟାରଲାଇନ୍ସର ବିମାନରେ ବୁକିଂ କରିଥିବା ଯାତ୍ରୀଙ୍କୁ ପୁନଃ ନିର୍ଦ୍ଧାରଣ କିମ୍ବା ବାତିଲ ପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ ଉପରେ ଏକକାଳୀନ ରିହାତି ପ୍ରଦାନ କରାଯିବ। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ICAR ଦ୍ୱାରା ବିକଶିତ ଭାରତର ପ୍ରଥମ 2 ଜିନମ୍ ସମ୍ପାଦିତ ଧାନ ପ୍ରଜାତିର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ସେ କହିଛନ୍ତି, ଏହି 2 ପ୍ରଜାତି ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ସହ ଦେଶରେ ଧାନର ଅମଳ ବୃଦ୍ଧି କରିବ। ପ୍ରକଳ୍ପରେ ସାମିଲ ଥିବା କୃଷି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର କୃଷି ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଉପରେ ଦେଶର ବିଶ୍ୱାସ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ବର୍ଦ୍ଧିତ ଜନସଂଖ୍ୟାର ପୋଷଣ ଚାହିଦା ପୂରଣ କରିବାକୁ ହେଲେ ଦେଶରେ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଗବେଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପ ସାକାର ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆଜି ସନ୍ଧ୍ୟାରେ ବିହାରର ପାଟନାଠାରେ ଉଦ୍ଘାଟିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଗଡ଼ସେ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିହାରର 6 ସହରରେ ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଖେଲୋ ଇଣ୍ଡିଆର ଏହି 7ମ ସଂସ୍କରଣ ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବର୍ଗରେ 8500 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ବର୍ଗରେ 2400 ଅଧିକ ପଦକ ପ୍ରଦାନ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ହଜ୍ ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍କୁ ଆଜି ଲଦାଖର ହଜ୍ କମିଟି ଅଧ୍ୟକ୍ଷ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଲେହ ଜିଲ୍ଲାର 43 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ ଏହି ବ୍ୟାଚ୍ କାର୍ଗିଲ୍ସ୍ଥିତ ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଶ୍ରୀନଗର ଅଭିମୁଖେ ବାହାରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ପଞ୍ଜାବ କିଙ୍ଗ୍ସ ପଏଣ୍ଟ ଟେବୁଲ୍ରେ 13 ସହ ଚତୁର୍ଥ ସ୍ଥାନରେ ଥିବାବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 10 ସହ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 1 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 4 ୱିକେଟ୍ ବିନିମୟରେ 206 ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ 20 8 ହରାଇ 205 କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସ୍କୃତ ଭାଷାରେ ଭାରତୀୟ ଜ୍ଞାନତତ୍ତ୍ୱ ଥିବାରୁ ଲୋକମାନେ ସଂସ୍କୃତ ଭାଷା ଶିଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ୱାଶିଂଟନ୍ଠାରେ ଭାରତ ନେତୃତ୍ୱରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ୱବ୍ୟାଙ୍କ ଭୂ ସମ୍ମିଳନୀ 2025। ମୁମ୍ବାଇଠାରେ ଚାରିଦିନ ଧରି ଚାଲିଥିବା ୱେବ୍ସ ସମ୍ମିଳନୀ ଆଜି ଉଦ୍ଯାପିତ। ପୁଞ୍ଜିନିବେଶ, ବ୍ୟବସାୟ, କଳା ଓ ସଂସ୍କୃତି ପାଇଁ ୱେବ୍ସ ସମ୍ମିଳନୀ ଏକ ଅବିଶ୍ୱସନୀୟ ମଞ୍ଚ, କହିଲେ ସୂଚନା ଓ ପ୍ରସାରଣ ସଚିବ। ଇସ୍ରାଏଲ୍ର ଏକ ବିମାନ ବନ୍ଦର ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଭାରତରୁ ତେଲ ଅଭିବ୍କୁ ସମସ୍ତ ଉଡ଼ାଣ ବାତିଲ। ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ବିହାରର ପାଟନାଠାରେ ଆଜିଠାରୁ ହେଲା ଆରମ୍ଭ। ସମ୍ବାଦ ଶେଷ ହେଲା।